ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହେଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମର ଆଇବା ସଂସ୍କରଣ ଲାଗି 25 ତାରିଖ ତକ ଲୁକେ ଦେଇପାରିବେ ନିଜର ମତାମତ। ଖାଉଟିମାନଙ୍କର ଅଧିକାର ଆର୍ ସୁରକ୍ଷା ଲାଗି ଆଜି ପାଲିତ ହେଉଛେ ବିଶ୍ୱ ଖାଉଟି ଅଧିକାର ଦିବସ। ସାରା ରାଜ୍ୟ ଉଷତ ଉଷ୍ଣାକିତି ପାଲିଥିଲା ରଙ୍ଗର ତିହାର ହୋଲି। ଆଉର୍ ରାଜ୍ୟ ବଢୁଥିବାର ତାତିକେ ନଜରଥି ରଖିକରି ସତର୍କତାମୂଲକ ପଦକ୍ଷେପ ନେବାର ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଏଟା ତାଙ୍କର 120 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ସାଧାରଣ ଲୋକଙ୍କର ମତାମତ ମଗା ହୋଇଛି। ଲୋକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800117800 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ନିଜର ମତାମତ ଆଇବା 25 ତାରିଖ ଭିତରେ ଦେଇପାରିବେ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ AIR ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଅଫିସ, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ବି ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ଘାଏ ପ୍ରସାରଣ କରାଯିବା। ବିଧାନସଭା ବଜେଟ୍ ଅଧିବେଶନ ଚାଲିଥିବାରୁ ମୁଖ୍ୟମନ୍ତ୍ରୀଙ୍କର ଭୁବନେଶ୍ୱରର ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠନ ଆଇବା ସୋମବାର ଦିନ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଏ ଲୋକଙ୍କୁ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ନ ହୋଇଥିବାର ଦୁର୍ଘଟଣାଥି ମୃତକଙ୍କର ପରିବାର ଲୋକଙ୍କୁ 4 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିଛନ୍। ଇନ ଜନେଇ ଦିଆଯାଇପାରେ ଯେ 20 ନମ୍ବର ଜାତୀୟ ରାଜପଥ ଚମ୍ପୁଆ ଥାନା ଦୋଲିତା ଛକ ପାଖେ ଗୋଟେ ଲୁହାବୁଝେଇ ଟ୍ରକ୍ ଧକ୍କାତି ସାନ୍ନଇ ଗାଁର ଗୋଟେ ପରିବାରର 3 ଜଣଙ୍କର ଜୀବନ ଯାଇଥିଲା। ଆଜି ବିଶ୍ୱ ଖାଉଟି ଅଧିକାର ଦିବସ। ଖାଉଟି ଅଧିକାର ଆଉ ଆବଶ୍ୟକତା ବାବଦେ ଲୁକୁ ସଚେତନ କରବାର ଲାଗି ଫି ବଛର ମାର୍ଚ୍ଚ 15 ତାରିଖ ଦିନ ଏ ଦିବସ ପାଳନ କରାଯାଉଛି। ଆମେ ଘିନୁଥିବାର ଜିନିଷ ଆଉ ସେବାର ଗୁଣବତ୍ତା, ଶୁଦ୍ଧତା, ଦାମ ଆଉ ମାନଦଣ୍ଡ ବାବଦେ ତଥ୍ୟ ହାସଲ କରବାର ସମ୍କିରିର ଅଧିକାର ଆଏ। ବଜାରନ ଅସାଧୁ ବ୍ୟକ୍ତିଙ୍କ ଠକେଇନୁ ରକ୍ଷା ପାଇବାର ସହିତ ନିଜର ସୁରକ୍ଷା ଅଧିକାର ଦାବି କରବାର ଲାଗି ଏ ଦିବସ ପାଳନ ଜରିଆଥି ଲୋକମାନଙ୍କୁ ସଚେତନ କରାଯାଉଛି। ଏ ବଛରର ଏ ଦିବସର ବାର୍ତ୍ତା ହେଉଛି ସ୍ଥାୟୀ ଜୀବନଶୈଳୀ ଲାଗି ଗୋଟିଏ ପରିବର୍ତ୍ତନ। ଖାଉଟିମାନଙ୍କର ଅଧିକାରର ସୁରକ୍ଷା ଆଉ ଅଭିଯୋଗର ତୁର୍ତ୍ତି ସମାଧାନ ଲାଗି ସରକାର ବହୁତରେ କାର୍ଯ୍ୟକ୍ରମ କରୁଛନ୍। ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ନମ୍ବର ଜରିଏ ଅଭିଯୋଗମାନଙ୍କର ତୁର୍ତ୍ତି ସମାଧାନ କରାଯାଉଛି। ଇ କମର୍ସ ସଂସ୍ଥାମାନଙ୍କେ ହେଉଥିବା ଅନିୟମିତତାନୁ ଉପଭୋକ୍ତାମାନଙ୍କୁ ବଞ୍ଚାବାର ଲାଗି ଖାଉଟି ବେପାର ବିଭାଗ ତରଫରୁ ଉପଭୋକ୍ତା ସୁରକ୍ଷା ଇ କମର୍ସ ନିୟମାବଳୀ 2020 ଲାଗୁ କରାଯାଇଛି। ବିଶ୍ୱ ଖାଉଟି ଅଧିକାର ଦିବସ ଅବସରରେ ଆଭାସୀ ଜରିଏ ଗୋଟିଏ ୱେବିନାରକେ ସମ୍ବୋଧନ କରିକରି ଖାଉଟି ବେପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍, ଖାଉଟିମାନଙ୍କର ସୁରକ୍ଷା ଲାଗି କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧାନ୍। ଉପଭୋକ୍ତାମାନଙ୍କର ସଶକ୍ତିକରଣ ଉପରେ ଜୋର୍ ଦେଇକରି ଅଭିଯୋଗମାନଙ୍କର ସମାଧାନ କରିବାର ଲାଗି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର 2026 ଲାଗି ମନୋନୟନ ମୂଲ କରାଯାଇଛି। ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ୍ଥି ଅନ୍ଲାଇନ୍ ଜରିଏ ମନୋନୟନ ଆର୍ ଅନୁମୋଦନ ଗ୍ରହଣ କରାଯିବା। ଏଥିଲାଗି ଆଇବା ଜୁଲାଇ ମାସର 31 ତାରିଖକେ ଶେଷ ତାରିଖ ରଖାଯାଇଛି। କଳା, ସାହିତ୍ୟ ଆଉ ଶିକ୍ଷା, କ୍ରୀଡ଼ା, ମେଡିସିନ, ସମାଜସେବା, ବିଜ୍ଞାନ ଆଉ ଇଞ୍ଜିନିୟରିଂ, ସାଧାରଣ ବ୍ୟାପାର, ସିଭିଲ ସର୍ଭିସ, ବାଣିଜ୍ୟ ଆଉ ଶିଳ୍ପ କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ଇ ପୁରସ୍କାର ଦିଆଯାଇସି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରଙ୍ଗର ପରବ ଭାବେ ସାରା ଦେଶେ ପାଳନ କରାଯାଉଥିବାର ସବୁନୁ ଖୁସିର ତିହାର ହେଉଛି ହୋଲି। ବସନ୍ତ ଋତୁର ଆସବାରଟା ଆଉର୍ ଖରାପ ଉପରେ ଭଲର ବିଜୟର ସ୍ୱରୂପ ରଙ୍ଗର ତିହାର ହୋଲି ଆଜି ସାରା ରାଜ୍ୟ ଉଷତ ଉଷ୍ଣାକିତି ପାଳନ କରାଯାଇଛି। ହୋଲି ତିହାର ଫଗୁନ ମାସର ପୁନି ଆର୍ ତାର ଆର ଦିନ ପାଳନ କରାହେସି। ସମାଜର ଭିନ୍ ଭିନ୍ ବର୍ଗର ଲୋକେ ସଭେ ସମକୁ ରଙ୍ଗ ଲଗେଇକରି ଭାବ ଦିଆନିଆ କରିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ରଙ୍ଗର ଉତ୍ସବ ହୋଲି ଅବସରରେ ଅଭିନନ୍ଦନ ଜଣାବାର ସହିତ ରାଜ୍ୟବାସୀଙ୍କୁ ପ୍ରାକୃତିକ ରଙ୍ଗ ବ୍ୟବହାର କରିକି ଉତ୍ସବକେ ମନାବାର୍ ଲାଗି କହିଥିଲେ। ରଙ୍ଗର ପର୍ବ ହୋଲି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାବାର ସହିତ ଭାଇଚାରା ଆଉ ସଦ୍ଭାବନାର ଏହି ପର୍ବ ସମ୍କର ଜୀବନ୍ତି ସୁଖ ଶାନ୍ତି ଭରିଦେଉ ବୋଲି କାମନା କରିଛନ୍। ରାଜ୍ୟର ବରିଷ୍ଠ ପୁଲିସ୍ ଅଧିକାରୀମାନଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ ହୋଲି ତିହାର ପାଳନ କରିଛନ୍। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଆଉ ପ୍ରଭାତୀ ପରିଡ଼ା ରାଜ୍ୟବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାବାର ସହିତ ଏହି ପର୍ବ ସମ୍କର ଜୀବନ୍ତି ଖୁସି ସମନ୍ୱୟ ନୂଆ ଶକ୍ତି ଆର୍ ଉର୍ଜା ଭରିଦେଉ ବୋଲି କହିଛନ୍। ସମ୍ବଲପୁର ସହରରେ ଭିନ୍ ଭିନ୍ ଜାଗାନ ସାଧାରଣ ଲୋକେ ରଙ୍ଗର ତିହାର ହୋଲିକେ ଜବର ଧୁମ୍ଧାମ୍ଥି ପାଳନ କରିଛନ୍। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଆଉ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିଜେ ନିଜର ବାସଭବନ ସାଧାରଣ ଲୋକଙ୍କର ସାଙ୍ଗେ ଏହି ପର୍ବକେ ପାଳନ କରିଛନ୍। ସୁବର୍ଣ୍ଣପୁର ଜିଲ୍ଲାନ ଆନନ୍ଦ ଉଲ୍ଲାସ୍ତି ହୋଲି ପାଲିତ ହୋଇଯାଇଛି। ଦୋଳମେଳନ ପଡ଼ିଆନ ହରିହର ଭେଟ ସହିତ ସୁସଜିତ ବିମାନ୍ତି ବିଜେ ହୋଇଥିବା ରାଧାକୃଷ୍ଣଙ୍କର ଯୁଗଲ ମୂର୍ତ୍ତିକେ ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍। ଦେଢ଼ଶହ ବଛରର ଜୁହ୍ନା ପରମ୍ପରାକେ ନେଇକରି ବୀର ମହାରାଜ ପୁଠାନେ ସୁଲ୍ହଟା ଗାଁନୁ ଆସିଥିବାର ହରି ଆର୍ ହରି ଖରଙ୍କର ଦୁର୍ଲଭ ଭେଟକେ ହଜାର ହଜାର ଲୋକ ଦର୍ଶନ କରିଛନ୍। ଇତାର ସହିତ ପାଞ୍ଚ ଦିନ ଧରିକରି ଚାଲିଥିବାର ଫଗୁନପୁନି ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। ନୂଆପଡ଼ା ଜିଲ୍ଲାର ଗାଁ ଆର୍ ସହର ସହିତ ଖଡ଼ିଆଲଠାନେ ରାମ ମନ୍ଦିର ମଣ୍ଡଳୀ ତରଫୁ ହୋଲି ପର୍ବ ପାଲିତ ହୋଇଯାଇଛି। ନାଚଗୀତ ସହିତ ସାଧାରଣ ଲୋକେ ଫଗୁ ରଙ୍ଗ ସାଙ୍ଗେ ହୋଲି ତିହାରକେ ମନେଇଛନ୍। ସିଆଡ଼େ ବୋଡେନ୍ ବ୍ଲକ୍ନ ଥିବାର ସିଆର୍ପିଏଫ୍ କ୍ୟାମ୍ପନ ଆଜି ହୋଲି ପାଲିତ ହୋଇଯାଇଛି। ବୌଦ୍ଧ ସହିତ ହୋଲି ତିହାର ପାରମ୍ପରିକ ରୀତିନୀତି ପାଲିତ ହୋଇଯାଇଛି। ସଂକୀର୍ତ୍ତନ ସହିତ ସାଧାରଣ ଲୋକେ ମହାପୁରୁମାନଙ୍କୁ ଧରିକରି ସହର ସାରା ବୁଲିଥିଲେ। ବଲାଙ୍ଗୀର ଜିଲ୍ଲା ଭିନ୍ ଭିନ୍ ଜାଗାନ ଭିଲ୍ ହୋଲି ଖେଲ୍ ଉଷ୍ଣାକିତି ପାଳନ କରାଯାଇଛି। ପାଟନାଗଡ଼ ରାଜଖମାରଠାନେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ସାଧାରଣ ଲୋକଙ୍କ ସାଙ୍ଗେ ହୋଲି ଖେଲିଛନ୍। ଭାରତୀୟ ସେନାବାହିନୀତି 2025-26 ବଛର ଲାଗି ଅଗ୍ନିପଥ ଯୋଜନା ଆର୍ ନିୟମିତ ପଦବୀଥି ନିଯୁକ୍ତି ଲାଗି ଆବେଦନ ପ୍ରକ୍ରିୟା ମୂଲିଛି। ଅନ୍ଲାଇନ୍ ଜରିଏ ଆଇବା ମାସର 10 ତାରିଖ ତକ୍ ଆବେଦନ କରାଯାଇପାର୍ବା। ଆଗ୍ରହୀ ପ୍ରାର୍ଥୀ www.joinindianarmy.nic.in ଆବେଦନ କରିପାରିବେ। ପରୀକ୍ଷା ବାବଦ ସବୁ ନିୟମାବଳୀ ୱେବ୍ସାଇଟ୍ଟି ମିଳିପାରୁଛି। ସେନ୍ତା ଆବେଦନ ଆଉ ପରୀକ୍ଷା ବାବଦ ଅତ୍କା ତଥ୍ୟ ଜାଣବାର୍ ଲାଗି ହେଲେ ଆଗ୍ରହୀ ପ୍ରାର୍ଥୀ କଟକ ଆର୍ମି ରିକ୍ରୁଟମେଣ୍ଟ କାର୍ଯ୍ୟାଳୟ ସାଙ୍ଗେ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି। ଦେଶର ମୁଖ୍ୟ ରେଲ୍ ପ୍ରକଳ୍ପମାନଙ୍କର ମୂଲ୍ୟାୟନ କରାଯାଇଛି। ନେଟୱାର୍କ ପ୍ଲାନିଂ ଗ୍ରୁପ୍ର 99 ନମ୍ବର ବୈଠକଟି ଶିଳ୍ପ ଆନ୍ତରୀଣ ବାଣିଜ୍ୟ ବିଭାଗର ଯୁଗ୍ମ ସଚିବଙ୍କର ଅଧ୍ୟକ୍ଷତାତି ରାଜ୍ୟର 2 ରେଲ୍ ପ୍ରକଳ୍ପର ମୂଲ୍ୟାୟନ କରାଯାଇଛି। ନିର୍ଗୁଣ୍ଡିନୁ କଟକ ତକ୍ 4 ନମ୍ବର ରେଲ୍ ଲାଇନ୍ ପ୍ରକଳ୍ପ କରାଯିବା ଲାଗି ସରକାରଙ୍କର ବିଚାରଧୀନ ରହିଛି। ସେନ୍ତା ହରିଦାସପୁରନୁ ପାରାଦୀପ ରେଲ୍ ଲାଇନ୍ ଦୋହରୀକରଣ ପ୍ରକଳ୍ପର ବିଲ୍ ମୂଲ୍ୟାୟନ କରାଯାଇଛି। ଇତାର ଛଡ଼ା ତାଲଚେର କୋଇଲାଖଣିନୁ ପାରାଦୀପ ବନ୍ଦର ତକ୍ ସିଧାସଳଖ କୋଇଲା ପରିବହନକେ ଠିକ୍ କରି କରବାର୍ ଲାଗି ଆଉ ଅନୁଗୁଳ ଝାରସୁଗୁଡ଼ା କ୍ଲଷ୍ଟରଟି ଶିଳ୍ପ ସମ୍ପ୍ରସାରଣକେ ବଢ଼ାବାର୍ ଲାଗି ରେଲ୍ ବିଭାଗ ତରଫୁ ବିଚାର କରାଯାଉଥିବାର ଜଣାପଡ଼ିଛି। ଭାରତୀୟ ମହାକାଶ ଅନୁସନ୍ଧାନ ପ୍ରତିଷ୍ଠାନ ଇସ୍ରୋ କ୍ରାୟୋଜେନିକ ଇଞ୍ଜିନ୍ର ହଟ୍ ଟେଷ୍ଟିଂ ପ୍ରଣାଳୀର ପରୀକ୍ଷା ସଫଳତାର ସହିତ କରିଛି। ଇତାର 6 ନମ୍ବର ପରିଚାଳନାଗତ ଅଭିଯାନଟି LVM3 ଲଞ୍ଚ ଭେହିକିଲ୍ ଏହି ପରୀକ୍ଷାଟି ସଫଲ ହୋଇଥିବାର ଜଣାପଡ଼ିଛି। ତାମିଲନାଡୁର ମହେନ୍ଦ୍ରଗିରିନ ଇସ୍ରୋର ପ୍ରପଲସନ୍ କମ୍ପ୍ଲେକ୍ସଠାରେ ଏହି ପରୀକ୍ଷା କରାଯାଇଥିଲା। ମହାକାଶ ଅଭିଯାନ କ୍ଷେତ୍ରଟି କମ୍ ସମୟ ଭିତରେ କ୍ରାୟୋଜେନିକ ଇଞ୍ଜିନ୍ର ସଫଳତା ସୁନିଶ୍ଚିତ କରିବା ଲାଗି ଏହି ପରୀକ୍ଷା କରାଯାଇଛି। ଏ ବଛର ଇତାର ଉତ୍କ୍ଷେପଣ କରାଯିବା ବୋଲି ସୂଚନା ମିଳିଛି। ନୂଆପଡ଼ା ଜିଲ୍ଲାର ମିଶନ ସ୍ୱାସ୍ଥ୍ୟକେନ୍ଦ୍ରନ ବିଜୁ ସ୍ୱାସ୍ଥ୍ୟ ସୁରକ୍ଷା ବୀମା ଯୋଜନାଟି ଯୋଡ଼ି ହେବାର ବାବଦେ ଗୋଟିଏ ସମ୍ବର୍ଦ୍ଧନା ସଭା ହୋଇଯାଇଛି। 1930 ମସିହାନୁ ଖଡ଼ିଆଲ ମିଶନ ସ୍ୱାସ୍ଥ୍ୟକେନ୍ଦ୍ର ସେବା ଦେଇ ଆସୁଥିବାର ବେଳେ ଇଥର ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ବିଲ୍ ଇତାକେ ସାମିଲ କରାଯାଇଛି। ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇ ସ୍ୱାସ୍ଥ୍ୟକେନ୍ଦ୍ର BSKY ଅନ୍ତର୍ଭୁକ୍ତିକରଣର ଶୁଭାରମ୍ଭ କରିଥିଲେ। ରାଇଜେ ବଢ଼ୁଥିବାର ତାପମାତ୍ରାକେ ନଜରଟି ରଖିକରି ସତର୍କତାମୂଳକ ପଦକ୍ଷେପ ନେବାର ଲାଗି ସ୍ୱତନ୍ତ୍ର ରିଲିଫ୍ କମିଶନର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆଇବା 2-3 ଦିନ ତକ୍ ରାଜ୍ୟର କେତେଟା ଜିଲ୍ଲାନ ଜବର ଖରା ଲାଗି ରହିବା। ସେନ୍ତା ଝାରସୁଗୁଡ଼ା ସମ୍ବଲପୁର କଳାହାଣ୍ଡି ଜିଲ୍ଲାର ଗୋଟେ ଯୁଡ଼େ ଜାଗାନ ଜବର ଖରାକେ ନେଇକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ବହୁଦିନ ରାଜ୍ୟର ସବୁନୁ ଜହତାତି 42.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେନ୍ତା 13 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ସିଆଡ଼େ ସମ୍ବଲପୁରନ 42.2, ଝାରସୁଗୁଡ଼ାନ 41.8, ବଲାଙ୍ଗୀରନ 41.5, ସୋନପୁରନ 41.2, ସୁନ୍ଦରଗଡ଼ନ 40.8, ଭବାନୀପାଟନାନ 40.2 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମର ଆଇବା ସଂସ୍କରଣ ଲାଗି 25 ତାରିଖ ତକ୍ ଲୁକେ ଦେଇପାରିବେ ନିଜର ମତାମତ। খাউটি মানকর অধিকার আর সুরক্ষা লাগি আজ পালিত হচ্ছে বিশ্ব খাউটি অধিকার দিবস। সারা রাজ্যে উসত উষ্ণাকিতি পালিত রঙ্গর তিহার হোলি আর রাজ্যে বড়ুতার তাঁতিকে নজরটি রখিকি সতর্কতামূলক পদক্ষেপ নেবার লাগি জিল্লাপাল মানকু নির্দেশ দেলে স্বতন্ত্র রিলিফ কমিশনর। আজি আঞ্চলিক খবর ইনু শেষ হলা, জুহার।